ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଆସାମ, କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ. ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୁବବର୍ଗଙ୍କ ମଧ୍ୟରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛି, ଯୋଜନାର 11 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ. ଆମେରିକା ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣାକୁ ଜାତିସଂଘ ପକ୍ଷରୁ ସ୍ୱାଗତ. ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ. 5.25% ଅପରିବର୍ତ୍ତିତ ରହିଲା ରେପୋରେଟ୍. ଏବଂ ଆର୍ଜେଣ୍ଟିନା ଗସ୍ତ ପାଇଁ 24 ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କଲା ହକି ଇଣ୍ଡିଆ. ଆସାମ, କେରଳମ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ କରାଯିବ। ଆସାମର 126, କେରଳମ୍ର 140 ଓ ପୁଡ଼ୁଚେରୀର 30 ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ସେହି ଅଞ୍ଚଳଗୁଡ଼ିକରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ଷ୍ଟ୍ରଙ୍ଗରୁମ୍ ଖୋଲି ଇଭିଏମ୍ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି। ସମସ୍ତ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ରକୁ ଇଭିଏମ୍ ମେସିନ୍ ପଠାଇବାର ବ୍ୟବସ୍ଥା ଜାରି ରହିଛି। ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଏହି ପର୍ଯ୍ୟାୟ ପାଇଁ ଗତକାଲି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେଉଛି। ଭବାନୀପୁର ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ସପ୍ତାହରେ ଏହି ଆସନରୁ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ ପ୍ରାୟ 91 ଲକ୍ଷ ଭୋଟର ବାଦ୍ ପଡ଼ିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ପୂର୍ବରୁ ଏହି ପ୍ରକ୍ରିୟାରେ 63 ଲକ୍ଷ ଭୋଟରଙ୍କ ନାମ ବାଦ୍ ପଡ଼ିଥିଲା। ତେବେ ନ୍ୟାୟିକ ବିଚାର ପରେ ଅତିରିକ୍ତ 37 ଲକ୍ଷ ଭୋଟରଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ନକଲି, ମୃତ, ସ୍ଥାନାନ୍ତରିତ ଏବଂ ଅନ୍ୟାନ୍ୟ ଅଯୋଗ୍ୟ ଭୋଟରଙ୍କୁ ବାଦ୍ ଦେଇ ଏହି ଭୋଟର ତାଲିକା ପ୍ରସ୍ତୁତ କରାଯାଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ତେବେ ମତଦାନ ପୂର୍ବରୁ ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତ ହେବ। କୋଲକାତାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରାୟ 7 ଲକ୍ଷ ଭୋଟର ବାଦ୍ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଜି 11 ବର୍ଷ ପୂରଣ କରିଛି। ଏହା 2015 ଏପ୍ରିଲ 8 ତାରିଖରେ ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଅଣୁ ଉଦ୍ୟୋଗ ଓ ଯୁବ ବ୍ୟବସାୟୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପାଇଁ ସେମାନଙ୍କ ଉଦ୍ୟୋଗିକ ବିକାଶ ଦିଗରେ ବିଶେଷ ସହାୟକ ହୋଇଆସିଛି। ବନ୍ଧକଜନିତ ଅସ୍ୱାଭାବିକତାକୁ ଦୂର କରିବା ସହ ଉଦ୍ୟୋଗୀମାନଙ୍କୁ ସହଜରେ ଋଣ ମିଳିବା ସହ ସେମାନଙ୍କ ବ୍ୟବସାୟକୁ ତୃଣମୂଳ ସ୍ତରରୁ ଉନ୍ନତ କରିବା ଦିଗରେ ମୁଦ୍ରା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହି 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କ୍ରମାଗତ ଭାବେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ତୃଣମୂଳ ସ୍ତରରେ ଅଭିନବତ୍ୱକୁ ସୁଦୃଢ଼ କରିବାରେ ବିଶେଷ ଯୋଗଦାନ ରଖିଆସିଛି। ବଡ଼ବଡ଼ କର୍ପୋରେଟ୍ ସଂସ୍ଥାକୁ ବ୍ୟାଙ୍କଗୁଡ଼ିକ ଅନାୟାସରେ ଋଣ ଦେଉଥିବା ବେଳେ ସାଧାରଣ ଲୋକ ଋଣ ପାଇବା କଷ୍ଟକର ହୋଇପଡ଼ୁଥିଲା। ଠିକ୍ ସେହି ସମୟରେ ମୁଦ୍ରା ଯୋଜନା କ୍ଷୁଦ୍ର ବ୍ୟବସାୟୀଙ୍କୁ ସ୍ୱଚ୍ଛ ଏବଂ ଆର୍ଥିକ ସହାୟତା ପ୍ରଦାନ କରି ଧନୀ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ବ୍ୟବଧାନକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ଯୁବବର୍ଗଙ୍କ ମଧ୍ୟରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅତ୍ୟନ୍ତ ଲାଭଦାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନାର ସଫଳତା ପ୍ରମାଣ କରିଛି ଯେ ଯେତେବେଳେ ବ୍ୟକ୍ତିବିଶେଷଙ୍କୁ ଉପଯୁକ୍ତ ସୁଯୋଗ ଦିଆଯାଇଥାଏ ସେତେବେଳେ ସେମାନେ ଆତ୍ମନିର୍ଭର ହେବା ସହ ଦେଶର ପ୍ରଗତିରେ ଉଲ୍ଲେଖନୀୟ ଅବଦାନ ରଖିଥାନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ମୁଦ୍ରା ଯୋଜନା ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ଏବଂ ଅସଂଖ୍ୟ ବ୍ୟକ୍ତିଙ୍କ ପାଇଁ ଋଣ ସହାୟତା ଦେବାରେ ଏକ ବଡ଼ ଭୂମିକା ନିର୍ବାହ କରିଛି। ବିଗତ ଦଶନ୍ଧିରେ ଭାରତ ସାଧାରଣ ନାଗରିକ ବିଭିନ୍ନ ଆର୍ଥିକ ଯୋଜନା ମାଧ୍ୟମରେ ସେମାନଙ୍କର ଉଦ୍ୟୋଗିକ ବିକାଶ ଘଟାଇ ପାରିଛନ୍ତି ଏବଂ ତାହାଦ୍ୱାରା ଦେଶରେ ଏକ ଆର୍ଥିକ ରୂପାନ୍ତରଣ ସୃଷ୍ଟି ହୋଇପାରିଛି ବୋଲି ସେ କହିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ମୁଦ୍ରା ଯୋଜନା ଉଦ୍ୟୋଗୀମାନଙ୍କୁ ଆହୁରି ସଶକ୍ତ କରି ଚାଲିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 40 ଲକ୍ଷ କୋଟି ଟଙ୍କାର ପାଖାପାଖି 58 କୋଟି ଋଣ ସହାୟତା ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ 2/3 ମହିଳା ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି। ସାମଗ୍ରିକ ଋଣର ପ୍ରାୟ 1/5 ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟରେସ୍ ଏହାକୁ ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯୁଦ୍ଧରେ ସମ୍ପୃକ୍ତ ଥିବା ସବୁ ପକ୍ଷ ଅନ୍ତର୍ଜାତୀୟ ନିୟମକୁ ମାନିବା ସହ ଅସ୍ତ୍ରବିରତି ନେଇ କରାଯାଇଥିବା ସର୍ତ୍ତକୁ ଅନୁସରଣ କରିବା ଲାଗି ଶ୍ରୀ ଗୁଟରେସ୍ ଆହ୍ୱାନ ଦେଇଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି, ବର୍ତ୍ତମାନ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ଶତ୍ରୁତା ପରିହାର କରି ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ସହ ମାନବୀୟ ଯନ୍ତ୍ରଣାକୁ ଦୂର କରିବାକୁ ପଦକ୍ଷେପ ନିଆଯିବା ଦରକାର। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ଅନୁମତି ପ୍ରଦାନ କରିବା ପରିପ୍ରେକ୍ଷୀରେ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ଆମେରିକା ସମ୍ମତି ପ୍ରଦାନ କରିଥିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଜାତିସଂଘ ମହାସଚିବ ଶ୍ରୀ ଗୁଟରେସ୍ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମ ଏସିଆରେ ଅସ୍ତ୍ରବିରତି ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଇରାନ୍ ବିରୋଧରେ ଦୁଇ ସପ୍ତାହର ଯୁଦ୍ଧବିରତି ଘୋଷଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବିଶ୍ୱ ଶାନ୍ତି ପାଇଁ ଏହା ଏକ ସ୍ମରଣୀୟ ଦିବସ। ତେହେରାନ ଏବେ ପୁନଃ ନିର୍ମାଣ ଦିଗରେ ଅଗ୍ରସର ହେବାକୁ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ଇରାନ୍ ସମ୍ମତି ପ୍ରଦାନ କରିବା ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରାଯାଇଛି। ଶ୍ରୀ ଟ୍ରମ୍ପ କହିଛନ୍ତି, ଏହି ସମୟ ମଧ୍ୟରେ ସାମୁଦ୍ରିକ ଯାତାୟତ ପରିଚାଳନା ଏବଂ ସେହି ଅଞ୍ଚଳରେ ସ୍ଥିରତାକୁ ସୁନିଶ୍ଚିତ କରିବା ନେଇ ଆମେରିକା ସହାୟତା ପ୍ରଦାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି 5.25% ରେପୋରେଟ୍ ଅପରିବର୍ତ୍ତିତ ରଖିଛି। ଚଳିତ ଆର୍ଥିକ ବର୍ଷ ପାଇଁ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ମୁଦ୍ରାନୀତି କମିଟିର ସର୍ବସମ୍ମତ ନିଷ୍ପତ୍ତି ଅନୁଯାୟୀ ରେପୋରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟି ହାର 5.5% ରହିଥିବା ବେଳେ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଏବଂ ବ୍ୟାଙ୍କ ହାରକୁ 5.50% ରଖାଯାଇଛି। ମୁଦ୍ରାନୀତି କମିଟି ଗତ ଆର୍ଥିକ ବର୍ଷର ସକଳ ଘରୋଇ ଉତ୍ପାଦ ଜିଡିପି 7.6% ରହିଥିବା ଉଲ୍ଲେଖ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 6.9% ରହିବ ବୋଲି ଆକଳନ କରିଛି। ଚଳିତ ଆର୍ଥିକ ବର୍ଷରେ ଖାଉଟି ମୂଲ୍ୟ ସୂଚକାଙ୍କ ସିପିଆଇ ମୁଦ୍ରାସ୍କୀତି 4.6% ରହିବ ବୋଲି ଆର୍ବିଆଇ ତା ମୁଦ୍ରାନୀତିରେ ଘୋଷଣା କରିଛି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ସୃଷ୍ଟ ଶକ୍ତି ସଙ୍କଟ ଓ ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତି ଯୋଗୁଁ ମୁଦ୍ରାସ୍କୀତି ପ୍ରତି ବିପଦ ରହିଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ସୂଚନାଯୋଗ୍ୟ, ମୁଦ୍ରାନୀତି କମିଟିର ଦ୍ୱିମାସିକ ବୈଠକ ଗତ ସୋମବାରଠାରୁ ଶ୍ରୀ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ଡିସିକୁ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଜି ଗସ୍ତରେ ଯିବେ। ତିନିଦିନିଆ ଏହି ଗସ୍ତ ଅବସରରେ ଶ୍ରୀ ମିଶ୍ରୀ ଆମେରିକୀୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବେ। ସେଗୁଡ଼ିକ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ସ୍ଥାନିତ ହେବ। ବୈଦେଶିକ ମନ୍ତ୍ରଣାଳୟ କହିଛି, ଶ୍ରୀ ମିଶ୍ରୀଙ୍କର ଏହି ଗସ୍ତ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ସମୀକ୍ଷା କରିବା ସହ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଏହାକୁ ଅଧିକ ସଶକ୍ତ କରିବା ଶ୍ରୀ ମିଶ୍ରଙ୍କର ଏହି ଗସ୍ତର ଅନ୍ୟତମ ଉଦ୍ଦେଶ୍ୟ। ଗତ ଫେବୃୟାରୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ୱାଶିଂଟନ୍ ଡିସି ଗସ୍ତ ପରେ ଉଭୟ ପକ୍ଷ ମଧ୍ୟରେ ନିରନ୍ତର ଉଚ୍ଚସ୍ତରୀୟ ପ୍ରସଙ୍ଗଭିତ୍ତିକ ମତ ବିନିମୟ ଜାରି ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଆଗାମୀ ଆର୍ଜେଣ୍ଟିନା ଗସ୍ତ ପାଇଁ 24 ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଏହି ଦଳର ନେତୃତ୍ୱ ସାଲିମା ଟେଟେ ନେବେ। ଆସନ୍ତା 13-17 ତାରିଖ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ସହ ବ୍ୟୁନସ୍ ଆୟର୍ସରେ ଭାରତୀୟ ମହିଳା ହକି ଦଳ ମ୍ୟାଚ୍ ଖେଳିବ। ଚଳିତ ବର୍ଷ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପୂର୍ବରୁ ଏକ ପ୍ରସ୍ତୁତି ସ୍ୱରୂପ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ବିପକ୍ଷରେ ଏହି ଗସ୍ତ ଅବସରରେ 4ଟି ମ୍ୟାଚ୍ ଖେଳିବ। ଭାରତୀୟ ସମୟ ସନ୍ଧ୍ୟା 7:30 ଆସନ୍ତା 13, 14, 16 ଏବଂ 17 ତାରିଖରେ ମ୍ୟାଚ୍ ଖେଳାଯିବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 27 ରନ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୁବବର୍ଗଙ୍କ ମଧ୍ୟରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛି, ଯୋଜନାର 11 ବର୍ଷ ପୂର୍ତ୍ତି ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଆମେରିକା ଓ ଇରାନ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣାକୁ ଜାତିସଂଘ ପକ୍ଷରୁ ସ୍ୱାଗତ। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। 5.25% ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ଏବଂ ଆର୍ଜେଣ୍ଟିନା ଗସ୍ତ ପାଇଁ 24 ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କଲା ହକି ଇଣ୍ଡିଆ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।